ଯୋହନା ଚଉଦ ଅଧ୍ୟାୟ। ଯୀଶୁ କହିଲେ,
ତୁମ୍ଭମାନଙ୍କର ହୃଦୟ ଦୁଃଖିତ ନ ହେଉ, ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥା, ମୋଠାରେ ମଧ୍ୟ ବିଶ୍ୱାସ ରଖ। ମୋର ପରମ ପିତାଙ୍କ ଘରେ ଅନେକ ଗୁଡ଼ିଏ ବଖରା ଅଛି, ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହିନଥାନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲାପରେ ଫେରିଆସିବି, ତାପରେ ତୁମ୍ଭକୁ ମୋ ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି, ତୁମ୍ଭେମାନେ ମଧ୍ୟ ସେଠାରେ ମୋ ସହିତ ରହିପାରିବ। ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।
ଥୋମା କହିଲେ,
ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି ଆମେ ଜାଣିନାହୁଁ, ତେଣୁ ସେଠାକୁ ଯିବାର ପଥ ଆମେ ଜାଣିବୁ କିପରି?
ଯୀଶୁ ଉତ୍ତର ଦେଲେ,
ମୁଁ ପଥ, ସତ୍ୟ, ଜୀବନ। ପରମ ପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥାନ୍ତ, ତେବେ ପରମ ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।
ଫିଲିପ ଯୀଶୁଙ୍କୁ କହିଲେ,
ପ୍ରଭୁ, ଆମ୍ଭଙ୍କୁ ପରମ ପିତାଙ୍କୁ ଦେଖାନ୍ତୁ, ଆମ୍ଭର ସେତିକି ଦରକାର।
ଯୀଶୁ ଉତ୍ତର ଦେଲେ,
ଫିଲିପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟ ଧରି ରହିଛି, ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ। ମୋତେ ଯିଏ ଦେଖିଛି, ସେ ପରମ ପିତାଙ୍କୁ ମଧ୍ୟ ଦେଖିଛି, ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ଆମ୍ଭକୁ ପରମ ପିତାଙ୍କୁ ଦେଖ? ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କର ଯେ ମୁଁ ପରମ ପିତାଙ୍କଠାରେ ଓ ପରମ ପିତା ମୋଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋଠାରୁ ଆସିନାହିଁ, ପରମ ପିତା ମୋ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ପରମ ପିତାଙ୍କଠାରେ ଓ ପରମ ପିତା ମୋଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର, କିମ୍ବା ମୁଁ ଯେଉଁ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି ମୁଁ ଯାହା କରିଛି ତାହା କରିବ, ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମ ପିତାଙ୍କ ନିକଟକୁ ଯାଉଛି। ତୁମ୍ଭେ ମୋ ନାମରେ ଯାହା ମାଗିବ ମୁଁ ତାହା ତୁମ୍ଭ ପାଇଁ କରିବି। ଏହାଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମ ପିତାଙ୍କ ଗୌରବ ପ୍ରକାଶିତ ହେବ। ମୋ ନାମରେ ତୁମ୍ଭେ ଯାହା ମାଗିବ ମୁଁ ତାହା କରିବି। ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। ମୁଁ ପରମ ପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ, ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରିପାରିବ ନାହିଁ, ଯେହେତୁ ଜଗତ ତାହାଙ୍କୁ ଦେଖୁନାହିଁ ବା ଜାଣିନାହିଁ, କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ, ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ। ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭ ପାଖକୁ ଫେରିଆସିବି। ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖିପାରିବେ ନାହିଁ, କିନ୍ତୁ ତୁମ୍ଭେ ମୋତେ ଦେଖିପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। ତୁମ୍ଭେ ସେଦିନ ଜାଣିବ ଯେ ମୁଁ ପରମ ପିତାଙ୍କଠାରେ ରହିଛି, ତୁମ୍ଭେ ଜାଣିବ ଯେ ତୁମ୍ଭେ ମୋଠାରେ ଓ ମୁଁ ତୁମ୍ଭଠାରେ ଅଛି। ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ ପରମ ପିତା ମଧ୍ୟ ପ୍ରେମ କରିବେ, ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା ନିକଟରେ ପ୍ରକାଶ କରିବି।
ତାପରେ ଯିହୁଦା ତାହାଙ୍କୁ ପଚାରିଲେ,
କିନ୍ତୁ ପ୍ରଭୁ, ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି? ସାରା ଜଗତକୁ କାହିଁକି ଦେଖାଉନାହାନ୍ତି?
ଯୀଶୁ ଉତ୍ତର ଦେଲେ,
ଯଦି କେହି ମୋତେ ପ୍ରେମ କରେ, ତେବେ ସେ ମୋର ଉପଦେଶ ପାଳନ କରିବ, ମୋର ପରମ ପିତା ତାକୁ ପ୍ରେମ କରିବେ, ମୋର ପରମ ପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତାହା ସହିତ ରହିବୁ। କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ, ଏହା ମୋତେ ପଠାଇଥିବା ପରମ ପିତାଙ୍କର। ମୁଁ ତୁମ୍ଭ ସହିତ ଥିବା ସମୟରେ ଏହି ସବୁ କଥା ତୁମ୍ଭମାନଙ୍କୁ କହିଛି, କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମ୍ଭକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ର ଆତ୍ମା, ଯାହାଙ୍କୁ ପରମ ପିତା ମୋ ନାମରେ ପଠାଇବେ। ମୁଁ ତୁମ୍ଭକୁ ଶାନ୍ତି ଦେଇଯାଉଛି, ଏହି ଶାନ୍ତି ମୋ ନିଜର ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ ତାଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି, ତେଣୁ ମନରେ ଦୁଃଖ କର ନାହିଁ, ଭୟ ମଧ୍ୟ କର ନାହିଁ। ତୁମ୍ଭେ ମୋର କଥା ଶୁଣିଛ ଯେ ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି। ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ ତେବେ ମୋ ପାଇଁ ତୁମ୍ଭେ ଖୁସି ହେବ, କାରଣ ବର୍ତ୍ତମାନ ମୁଁ ପରମ ପିତାଙ୍କ ନିକଟକୁ ଯାଉଛି, ପରମ ପିତା ମୋଠାରୁ ମହାନ। ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ। ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି, ମୋ ଉପରେ ତାର କୌଣସି କ୍ଷମତା ନାହିଁ, କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ ମୁଁ ପରମ ପିତାଙ୍କୁ ପ୍ରେମ କରେ। ତେଣୁ ପରମ ପିତା ମୋତେ ଯେପରି କହିଛନ୍ତି ମୁଁ ଠିକ୍ ସେହିପରି କରିବି। ଚାଲ ଯିବା, ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।